ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ଆବା କେଲ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହକେ କରିବେ ସମ୍ବୋଧନ। ରାଜ୍ୟ ହାତୀମାନଙ୍କର ସୁରକ୍ଷା ଲାଗି ଦୀର୍ଘକାଳୀନ ଯୋଜନା ସାଙ୍ଗେ ତିଆରି କରାଯିବା ବାସସ୍ଥଳୀ କହିଲେ ଜଙ୍ଗଲ ପରିବେଶ ମନ୍ତ୍ରୀ। ଜଗତଜନନୀ ମା ଦୁର୍ଗାଙ୍କର ପୂଜା ଲାଗି ରାଜ୍ୟର ଗାଁ ସହର ସବୁନ ଲାଗିଛି କହକି। ଆଏ ଶକ୍ତିପୀଠମାନଙ୍କେ ନବମୀ ଆର୍ ମଣ୍ଡପତି ହେଉଛି ଅଷ୍ଟମୀ ପୂଜା। ଭବାନୀପାଟଣାନ ହେଲା କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କର ବିଜୟ ଛତର ଯାତ୍ରା। ଆଉ ଅନୁବାଦକମାନଙ୍କର କାମକେ ଗୁରୁତ୍ୱ ଦେଇକରି ଆଜି ପାଳନ କରାଯାଉଛି ଅନ୍ତର୍ଜାତୀୟ ଅନୁବାଦକ ଦିବସ। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆବାକେଲ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆର୍ଏସ୍ଏସ୍ର ଶତବାର୍ଷିକୀ ସମାରୋହଟି ଯୋଗଦେବେ। ଦିଲ୍ଲୀର ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରନ ଆୟୋଜିତ ସମାରୋହଟି ପ୍ରଧାନମନ୍ତ୍ରୀ ସମାବେଶକେ ସମ୍ବୋଧିତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶ ଲାଗି ଆର୍ଏସ୍ଏସ୍ର ଅବଦାନକେ ଦର୍ଶାଇ କରି ଖାସ୍ କରି ତିଆରି କରାଯାଇଥିବା ସ୍କାରକୀ ଡାକ ଟିକେଟ୍ ଆଉ ମୁଦ୍ରାକେ ଉନ୍କୋଚନ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫ କୁହାଯାଇଛି। ଦେଶର ସବୁ ଗ୍ରାହକମାନଙ୍କ ଲାଗି ଡାକ ସେବାକେ ତୁର୍ତ୍ତି ନିର୍ଭରଯୋଗ୍ୟ ଆଉ ଲୋକାଭିମୁଖୀ କରିବାର ଲକ୍ଷ୍ୟଟି ଭାରତୀୟ ଡାକ ବିଭାଗ ତରଫ ଡାକ ସେବାଥି ନୂଆ ବ୍ୟବସ୍ଥା କରାଯାଇଛି। ଓଟିପି ଆଧାରିତ ସୁରକ୍ଷିତ ବାଣ୍ଟିବାର ବ୍ୟବସ୍ଥା, ଅନ୍ଲାଇନ୍ ପେମେଣ୍ଟ, ଏସ୍ଏମ୍ଏସ୍ ଆଧାରିତ ବିଜ୍ଞପ୍ତି, ସୁବିଧାଜନକ ଅନ୍ଲାଇନ୍ ବୁକିଂ, ଠିକ୍ ସମୟାତି ଅପଡେଟ୍ ଓ ପଞ୍ଜୀକରଣ ସୁବିଧା ବ୍ୟବସ୍ଥା କରାଯାଇଛି। ଏସବୁ ବ୍ୟବସ୍ଥା ଆବାକେଲ୍ନୁ କାର୍ଯ୍ୟକାରୀ ହେବା। ଛାତ୍ରଛାତ୍ରୀମାନଙ୍କ ଲାଗି ସ୍ପିଡ୍ ପୋଷ୍ଟ ଜରିଆ ଆବେଦନପତ୍ର ପଠାବାର ଉପରେ ଲାଗୁ କରାଯାଇଥିବାର ସଂଶୋଧିତ ଶୁଳ୍କଥି 10% ରିହାତି ଘୋଷଣା କରାଯାଇଛି। ଓଡ଼ିଶା ହୋମ୍ଷ୍ଟେ ପ୍ରତିଷ୍ଠା ଯୋଜନା 5 ବର୍ଷ ଲାଗି ରାଜ୍ୟ କାର୍ଯ୍ୟକାରୀ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଗାଁ ଇଲାକାନ ଥିବାର ଜାଗାମାନଙ୍କେ ହୋମ୍ଷ୍ଟେ ଘରମାନଙ୍କୁ ତହଙ୍କାଯିବା, ପର୍ଯ୍ୟଟନତି ସମ୍ପ୍ରଦାୟର ଭାଗିଦାରୀକେ ତହଙ୍କାବାର ସହିତ ସ୍ଥାନୀୟ ଇଲାକାନ ନିଯୁକ୍ତି ସୁଯୋଗ ସୃଷ୍ଟି ଆଉ ପର୍ଯ୍ୟଟକମାନଙ୍କୁ ପ୍ରାମାଣିକ ସାଂସ୍କୃତିକ ଓ ଗ୍ରାମୀଣ ଅଭିଜ୍ଞତା ଦେବାରଟା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍। ଅଧିସୂଚିତ ଗ୍ରାମ ପଞ୍ଚାୟତର ନୂଆ ଗୃହ ନିବାସ ୟୁନିଟ୍ ସ୍ଥାପନ କରିବାର ଲାଗି ଯୋଗ୍ୟ ହିତାଧିକାରୀମାନଙ୍କୁ ଆର୍ଥିକ ପ୍ରୋହାହନ ଦିଆଯିବା, ଯୋଜନା ଅଧୀନତି ପାଖାପାଖି 450 ନୂଆ ଗୃହ ନିବାସ, 1800 ଶଯ୍ୟା ଲାଗି ପ୍ରସ୍ତୁତି ଚାଲିଛି ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ହାତୀମାନଙ୍କର ସୁରକ୍ଷା ଲାଗି ଦୀର୍ଘକାଳୀନ ଯୋଜନା ସହିତ ସେମାନଙ୍କ ଲାଗି ବାସସ୍ଥଳୀ ତିଆରି କରବାରକେ ସରକାର ଲକ୍ଷ୍ୟ ରଖିଛନ୍ ବୋଲି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖଟିଆ କହିଛନ୍। ରାଜ୍ୟର 33% ଜଙ୍ଗଲନ ଇହାଦି 2000 ନତକା ହାତୀ ଅଛନ୍। ସେଥିଭିତରୁ 1800 ହାତୀଙ୍କ ଲାଗି ବାସସ୍ଥଳୀ ଅଛି, ବାକି 300-500 ହାତୀଙ୍କ ଲାଗି ଉପଯୁକ୍ତ ବାସସ୍ଥଳୀ ତିଆରି କରବାର ଆଉ ଋତୁ ଅନୁସାରେ ସେମାନଙ୍କୁ ଖାଇବାର ଦରବ ଯୋଗାଇ ଦେବାର ଲାଗି ପଣସ, ଆମ, ବାଉଁଶ ଆର ଧାନ ଚାଷ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍। ରାଜ୍ୟ ଏବା 5 ଓ 6 ତାରିଖ ହେବାରକେ ଥିବାର ପୁଲିସ୍ ସବ୍ଇନ୍ସପେକ୍ଟର ଲିଖିତ ପରୀକ୍ଷାକେ ସ୍ଥଗିତ ରଖାଯାଇଛି। ଏ ବାବଦେ ଓଡ଼ିଶା ପୁଲିସ୍ କର୍ମଚାରୀ ନିଯୁକ୍ତି ପରିଷଦର ଅଧ୍ୟକ୍ଷଙ୍କର ତରଫ ସୂଚନା ମିଳିଛି। ସାନି ପରୀକ୍ଷା ତାରିଖ ଖୁବ୍ ଜଲ୍ଦି ଘୋଷଣା କରାଯିବ ବୋଲି ବିଭାଗ ତରଫ କୁହାଯାଇଛି। ଇତାର ଆଗରୁ ଶିକ୍ଷାର୍ଥୀମାନଙ୍କ ଲାଗି ହେଲ୍ପଲାଇନ୍ ନମ୍ଘର 9040-4093-223 ଜାରି କରାଯାଇଥିଲା। ଅପ୍ରତ୍ୟାଶିତ କାରଣକେ ନଜରଟି ରଖିକରି ପରୀକ୍ଷାକେ ବାତିଲ କରାଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଜଗତଜନନୀ ମା ଦୁର୍ଗାଙ୍କର ପୂଜା ଲାଗି ରାଜ୍ୟର ଗାଁ ସହର ସବୁନ ଗହକି ଲାଗିଛି। ଶକ୍ତିପୀଠମାନଙ୍କେ ଆଜି ନବମୀ ପୂଜା ଚାଲିଥିବାର ବେଳେ ପୂଜା ମଣ୍ଡପମାନଙ୍କୁ ଦେବୀଙ୍କର ଅଷ୍ଟମୀ ପୂଜା କରାଯାଉଛି। ମନ୍ଦିର ଆର୍ ପୂଜା ମଣ୍ଡପମାନ ସୁନ୍ଦର ସାଜସଜ୍ଜାର ଆଲୋକମାଲାତି ଝଲସୁଛି। ଏ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଉ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ଦଶହରା ମାସର ଉଜ୍ଜଲ ପ୍ରଖର ପ୍ରତିପଦା ତିଥିନୁ ମୂଲ ହୋଇଛି ଜଗତଜନନୀ ମା ଦୁର୍ଗାଙ୍କ ନବରାତ୍ର ପୂଜା। ଆଜି ରାଜ୍ୟର ଭିନ୍ ଭିନ୍ ଶକ୍ତିପୀଠମାନଙ୍କୁ ମାଙ୍କୁ ସିଦ୍ଧିଦାତ୍ରୀ ବିଏସ୍ନ ସଜାଯାଇକରି ପୂଜା କରାଯାଉଛି। ସମ୍ବଲପୁର ନମା ସମ୍ଲେଇ ସିଦ୍ଧିଦାତ୍ରୀ ଭାବେ ପୂଜା ପାଉଛନ୍। ଗଲାକେଲ ଦେବୀଙ୍କର ଖଣ୍ଡାଦୁଆ ବିଧି ହୋଇଥିବାର ବେଳେ ମନ୍ଦିରଟି ଭେଜୁଥିବା ଉପାସୀମାନଙ୍କର ଭିଡ଼ ଜମିଥିଲା। ଏତାର ସଙ୍ଗେ ମାଙ୍କର ସୁଲଭ ପୂଜାତି ସାମିଲ ହେବାରକେ ଫି ଦିନ ମନ୍ଦିରର ଭକ୍ତମାନଙ୍କର ଭିଡ଼ ହେଉଛି। ସୁବର୍ଣ୍ଣପୁର ଲୋକଦେବୀ ସୁରେଶ୍ୱରୀଙ୍କ ସହିତ ଖମ୍ବେଶ୍ୱରୀ, ସମ୍ଲେଇ, ରାମଚଣ୍ଡୀ, କୋଶଳେଶ୍ୱରୀ, ଚର୍ଦ୍ଦେଶ୍ୱରୀ ମନ୍ଦିରର ଦେବୀମାନଙ୍କର ସିଦ୍ଧିଦାତ୍ରୀ ବେସ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍। ବୀରମହାରାଜପୁର ବିନକା ଆର୍ ତରଭା ଇଲାକାର ମାହେଶ୍ୱରୀ ପୀଠମାନଙ୍କୁ ସୁଲଭ ପୂଜା ଚାଲିଥିବା ବେଳେ ସୁଲଭ ଭଣ୍ଡୀ ବଜାତି ଦେବୀ ପୀଠମାନେ ଦୁଲକୁଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଅଧିଷ୍ଠାତ୍ରୀ ଦେବୀ ମା ସମଲେୟର ଗଡ଼ରକ୍ଷକ ଦେବୀ ମା ରକ୍ତାମ୍ବରୀଙ୍କୁ 32 ବଜା ପାର୍ଥୀ ଆଳତି କରାଯାଇଛି। ନୂଆପଡ଼ା, ଖରିଆର, କୋମନା, ସିନାପାଲି ସହିତ ସବୁଆଡ଼େ ଶକ୍ତିପୀଠର ପୂଜା ମଣ୍ଡପମାନଙ୍କୁ ଦେବୀଙ୍କର ଆରାଧନା ଚାଲିଛି। ଭେଜୁତିଆର ଲାଗି ଜାଗା ଜାଗାନ ଡାଲଖାଇ ଭିଲ୍ ହେଉଛି। କଲାହାଣ୍ଡି ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ବିଜୟ ଛତର ଯାତ୍ରା ଏଚ୍ ହୋଇଯାଇଛି। ଫି ବଛର ବାଗିର ଗଲାକ୍ୟାଲ ମହାଷ୍ଟମୀ ଅଦରାତିଥି ମନ୍ଦିର ଦେବୀଙ୍କର ଖାସ୍ ପୂଜାପାଠ କରାଯିବା ଋତୁରୁ ବିଜୟ ପ୍ରତିମାର ଛତରଙ୍କୁ ସହର ପାଖର ଉତ୍ତର ପଶ୍ଚିମ ଦିଗେ ମନ୍ଦିରଠାରୁ ପାଖାପାଖି 3 କିଲୋମିଟର ଦୂରିଆ ନଥିବାର ଜେନାଖାଲ୍କି ନିଆଯାଇଥିଲା। ସେନେ ଗୁପ୍ତ ପୂଜା ଋତୁରୁ ଏଚ୍ ପହପହନୁ ଦେବୀଙ୍କର ଛତରଙ୍କର ପ୍ରତ୍ୟାବର୍ତ୍ତନ ଯାତ୍ରା ମୂଲ ହୋଇଥିଲା। ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା ବାବଦେ ଆମର କଲାହାଣ୍ଡି ସମ୍ବାଦଦାତା ସୁନୀଲ ପାଢ଼ୀଙ୍କର ଗୋଟିଏ ରିପୋର୍ଟ।
କଳାହାଣ୍ଡି ଇଷ୍ଟଦେବୀ ମା ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତରଯାତ୍ରା ଶୃଙ୍ଖଳା ହିସାବରେ ଶେଷି ଯାଇଛି। ସବୁ ବର୍ଷ ଲେଖେନ୍ ମହାଷ୍ଟମୀ ମଞ୍ଜି ରାୟତରେ ଦେବୀଙ୍କର ମନ୍ଦିରରେ ସ୍ୱତନ୍ତ୍ର ପୂଜାପାଠ କଲାପରେ ମାଣିକେଶ୍ୱରୀଙ୍କର ବିଜୟ ପ୍ରତିମା ଛତରକେ ସହର ରୂପକଣ୍ଠରେ ଥିବା ଉତ୍ତର ପଶ୍ଚିମ ଦିଗ୍କେ ମନ୍ଦିରନୁ ପ୍ରାୟ 3 କିଲୋମିଟର ଦୂରରେ ଥିବା ଜେନାଖାଲ୍କେ ନିଆଯାଇଥିଲା। ସେଠାନେ ଗୁପ୍ତ ପୂଜା କରିସାରିଲା ପରେ ଆଜି ପ୍ରଭାତନ ଦେବୀଙ୍କର ଛତର ମନ୍ଦିରକେ ଯାତ୍ରା ଆରମ୍ଭ କରିଥିଲେ। ଶ୍ରଦ୍ଧାଳୁମାନଙ୍କର ଭିଡ଼ ଭିତରେ ଘୁମରା ଦଲ ନିଶାନ ବଜା ଆର୍ ସେବାୟତମାନଙ୍କର ମଝିରେ ମାଙ୍କର ଛତର ଆଗକେ ଆଗକେ ବଢ଼ି ଚାଲୁଥିଲା। ନିଜର ମନକାମନା ପୂରଣ କରବାର ଲାଗି ଶ୍ରଦ୍ଧାଳୁମାନେ ଜେନାଖାଲନୁ ମନ୍ଦିର ତକ ଦେବୀଙ୍କର ଛତରକେ ଧୂପ ଦୀପ ନୈବେଦ୍ୟ ଦିଗରେ ପୂଜା କରିଥିଲେ। ଇ ଯାତ୍ରାନେ ଖାଲି ଜିଲ୍ଲାର ଭକ୍ତ ନେଇ ସେ ଜିଲ୍ଲାର ବାହାରୁ ଆର୍ ରାଜ୍ୟ ବାହାରୁ ବି ଲକ୍ଷାଧିକ ଭକ୍ତ ଭିଡ଼ ଜମିଥିଲା।
କେନ୍ଦ୍ର ସରକାର ସେବା ଓ ସୁଶାସନ ଆର୍ ଜନସେବା ଓ ସୁଶାସନ ମନ୍ତ୍ରଥି ପରିଚାଳିତ ହୋଇକରି ସାଧାରଣ ଲୋକର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱତି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆଣବାର ଲାଗି ସବୁବେଳେ ଚେଷ୍ଟା କରୁଛନ୍। ଆମର ଖାସ୍ ଧାରାବାହିକ ସେବା ପର୍ବତୀ ଏଚ୍ ଚାନ୍ମା କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି 2020 ଜରିଆ ଭାରତ ଲାଗି ଗୋଟିଏ ଆଧୁନିକ ସମାବେଶୀ ଆଉ ଭବିଷ୍ୟତ ଲାଗି ତିଆରି କରିଥିବାର ବର୍କସ୍ ଶିକ୍ଷା ବ୍ୟବସ୍ଥା ବାବଦେ
ଶିକ୍ଷା ନିହି ଉପରେ ରାଷ୍ଟ୍ରର ଭବିଷ୍ୟତ ନିର୍ଭର କରସି, ଯେନ୍ଟା ଆଇବା ପିଢ଼ିର ଭାଗ୍ୟକେ ବନାସି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଥି ଜାତୀୟ ଶିକ୍ଷାନୀତି 2020 ଲାଗୁ କରାଯାଇଥିଲା। ଇ ନୀତି ଭାରତର ଶିକ୍ଷା ବ୍ୟବସ୍ଥାକେ ପୁନରୁଦ୍ଧାର କରବାର ସହିତ ଏକବିଂଶ ଶତାବ୍ଦୀର ଚାହିଦାକେ ପୂରା କରବାର ଲକ୍ଷ୍ୟଥି କାର୍ଯ୍ୟକାରୀ କରାଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାତୀୟ ଶିକ୍ଷାନୀତି ଉପରେ ଉଦ୍ବୋଧନ ଦେଇକରି କହିଛନ୍,
ଦେଶ ମେ ନଇ ନ୍ୟାସନାଲ ଏଜୁକେସନ ପଲିସି ଲାଇ ଗଈ ହେ, ଇସେ ଶିକ୍ଷା କେ ଗ୍ଲୋବାଲ ଷ୍ଟାଣ୍ଡର୍ଡସ କୋ ଧ୍ୟାନ ମେ ରଖକର ତୟାର କିଆ ଗୟା ହେ। ନଇ ଏଜୁକେସନ ପଲିସି ଆନେ କେ ବାଦ ହମ ଭାରତୀୟ ଏଜୁକେସନ ସିଷ୍ଟମ ମେ ବଡ଼ା ବଦଲାଓ ଭି ଦେଖ ରହେ ହେ।
ଜାତୀୟ ଶିକ୍ଷାନୀତି 2020 ବିଦ୍ୟାଳୟ ଓ ଉଚ୍ଚଶିକ୍ଷାଥି ବୃତ୍ତିଗତ ଆଉ ବ୍ୟବହାରିକ ଦକ୍ଷତାକେ ସାମିଲ କରିକି ଶିକ୍ଷାକେ ବିକାଶର ମୁଖ୍ୟ ଧାରା ସାଙ୍ଗେ ଯୋଡ଼ବାର ଉପରେ ଜୋର ଦେଉଛି। ଜାତୀୟ ଶିକ୍ଷାନୀତି ମୂଳ ସାକ୍ଷରତା ଆଉ ସଂଖ୍ୟା ଜ୍ଞାନକେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାଳୟମାନଙ୍କେ ଶୈକ୍ଷିକ ଧାରା ପାଠ୍ୟକ୍ରମ ଆଉ ବୃତ୍ତିଗତ ଧାରାଥି ଆସୁଥିବା ବାଧାମାନଙ୍କେ ଦୂର କରାଯାଇଛି। ଗଲା 5 ବର୍ଷ ଭିତରେ ଜାତୀୟ ଶିକ୍ଷାନୀତି ଭାରତ ଗୋଟିଏ ସମାବେଶୀ ଶିକ୍ଷାର୍ଥୀ କୈନ୍ଦ୍ରିକ ଆଉ ଭବିଷ୍ୟତ ଲାଗି ତିଆରି ହୋଇଥିବା ଶିକ୍ଷା ବ୍ୟବସ୍ଥା ନିହି ପକାଇଛି। ନିରନ୍ତର ପ୍ରତିବଦ୍ଧତା ଆଉ ସହଯୋଗ ସହିତ ଜାତୀୟ ଶିକ୍ଷାନୀତି ଖାଲି ଜ୍ଞାନ ଦେବାର ଗୋଟିଏ ଜରିଆ ନୁହେଁ, ସବୁ ପିଲାଙ୍କ ଭିତରେ ଆତ୍ମବିଶ୍ୱାସ ଦକ୍ଷତା ଆଉ କୌଶଳକେ ଫୁଟେଇ ପାରୁଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫରୁ ସୁପ୍ରୀତି ମିଶ୍ର।
ଆଜ୍ ଆନ୍ତର୍ଜାତିକ ଅନୁବାଦ ଦିବସ। ଅନୁବାଦକ ଆଉ ଭାଷାବିତ୍ମାନଙ୍କର ଅମୂଲ୍ୟ ଯୋଗଦାନ ଲାଗି ଫି ବଛର ସେପ୍ଟେମ୍ବର 30 ତାରିଖକେ ଅନୁବାଦ ଦିବସ ଭାବେ ପାଳନ କରାଯାଇସି। ପୃଥିବୀନ 6500 ଅଧିକା କଥିତ ଭାଷା ରହିଛି, ଯେନ୍ଥିର ପ୍ରତିବନ୍ଧକକେ ଦୂର କରବାର ଲାଗି ଅନୁବାଦକମାନେ ସାହାଯ୍ୟ କରସନ୍। ଇ ବଛରର ଅନୁବାଦ ଦିବସର ବାର୍ତ୍ତା ହେଉଛି, ଅନୁବାଦ ଗୋଟେ ଏନ୍ତା ଭବିଷ୍ୟତ ବନାମା ଯାହାର ଉପରେ ଆମେ ଭରସା ରଖିପାର୍ମା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଅଭିଯାନ୍ତ୍ରିକ ସହାୟକ ସଞ୍ଜୟ ସରକାର ଓ ମୋଟର ଡ୍ରାଇଭର ମହାଦେବ ଜାଗରିଆ ଆଜି ଚାକିରିନୁ ଅବସର ନେଇଛନ୍। ଆଉ ଅଭିଯାନ୍ତ୍ରିକ ସହାୟକ କାଶିବ ଜମିଲଙ୍କ କେନ୍ଦ୍ରରୁ ବଦଳି ନେଇଥିବାରୁ ସମକୁ କେନ୍ଦ୍ର ତରଫରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏ ଅବସରରେ ଆକାଶବାଣୀ ରିକ୍ରିଏସନ୍ କ୍ଲବ ତରଫରୁ ହୋଇଥିବା ବିଦାୟକାଳୀନ ସଭାତି କେନ୍ଦ୍ରର ଅଭିଯାନ୍ତ୍ରିକ ନିର୍ଦ୍ଦେଶକ ସନ୍ତୋଷ କୁମାର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ୟ ଆର୍ ସହାୟକ ନିର୍ଦ୍ଦେଶକ ଅଭିଯାନ୍ତ୍ରିକ ସୁବୋଧ କୁମାର ପାଲ ଉପସ୍ଥିତ ଥିଲେ। କ୍ଲବର ସମ୍ପାଦକ କ୍ଷେତ୍ରମଣି ବ୍ୟବହାର ସଭାକାର୍ଯ୍ୟ ପରିଚାଳନା କରିଥିଲେ। କେନ୍ଦ୍ରର ଅଧିକାରୀ ଓ କର୍ମଚାରୀମାନେ ବିଦାୟ ନେଇଥିବା କର୍ମଚାରୀମାନଙ୍କର ଦୀର୍ଘଜୀବନ କାମନା କରିଥିଲେ। ଉତ୍ତର ଆଣ୍ଡାମାନ ସାଗର ନୁ ଆଜି ଗୋଟିଏ ଘୂର୍ଣ୍ଣିବଳ ହେବାର ସମ୍ଭାବନା ରହିଛି। ଏତାର ପ୍ରଭାବଥି ଏବା କ୍ୟାଲତକ ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗର ଲଘୁଚାପ କ୍ଷେତ୍ର ବନବାର ସମ୍ଭାବନା ଅଛି ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଏବା 24 ଘଣ୍ଟା ଭିତରେ ଘଡ଼ଘଡ଼ି ସଙ୍ଗେ ବର୍ଷା ହୋଇପାରେ ବୋଲି 26 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ହୀରାକୁଦ ଜଳଭଣ୍ଡାରନୁ ଆଉ ଗୋଟିଏ ଗେଟ୍ ଖୋଲାଯାଇଛି। ଇହାଦେ 10 ଗେଟ୍ ଦେଇକରି ଜଳଭଣ୍ଡାରନୁ ବୟଡ଼ ପ୍ୟାଣ୍ଟ ଛଡ଼ାଯାଉଛି। ଶେଷ ମୁଖ୍ୟ ଖବର ଫେରଖାଏ ପ୍ରଧାନମନ୍ତ୍ରୀ ଆବାକେଲ୍ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତବାର୍ଷିକୀ ସମାରୋହକୁ କରିବେ ସମ୍ବୋଧନ। ରାଜ୍ୟ ହାତୀମାନଙ୍କ ସୁରକ୍ଷା ଲାଗି ଦୀର୍ଘକାଳୀନ ଯୋଜନା ସାଙ୍ଗେ ତିଆରି କରାଯିବା ବାସସ୍ଥଳୀ କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଜଗତଜନନୀ ମା ଦୁର୍ଗାଙ୍କର ପୂଜା ଲାଗି ରାଜ୍ୟ ଗାଁ ସହର ସବୁନ ଲାଗିଛେ ଗହକି। ଆଉ ଅନୁବାଦକମାନଙ୍କର କାମକୁ ଗୁରୁତ୍ୱ ଦେଇକରି ଆଜି ପାଳନ କରାଯାଉଛେ ଅନ୍ତର୍ଜାତୀୟ ଅନୁବାଦକ ଦିବସ। ଆଜିର ଆଞ୍ଚଳିକ ଖବର ଶେଷ ହେଲା।